ଆକାଶବାଣୀ ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଝି। ମୁଖ୍ୟ ସମ୍ବାଦ, 77ତମ ଗଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ଆସନ୍ତାକାଲି ଜାତି ଉଦ୍ଦେଶ୍ୟରେ ସମ୍ବୋଧନ କରିବେ ରାଷ୍ଟ୍ରପତି। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆସନ୍ତାକାଲି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ଭାରତକୁ ସରକାରୀ ଗସ୍ତରେ ଆସି ନୂଆଦିଲ୍ଲୀରେ ପହଞ୍ଚିଲେ ୟୁରୋପୀୟ କମିଶନର ଅଧ୍ୟକ୍ଷ। ଇଣ୍ଡୋନେସିଆର ଜାଭା ପ୍ରଦେଶରେ ଭୂସ୍ଖଳନ ଯୋଗୁଁ 7 ଜଣଙ୍କର ମୃତ୍ୟୁ, 82 ନିଖୋଜ। ଏବଂ 19 ବର୍ଷରୁ ପୁରୁଷ ବର୍ଗ ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାର ଆଜିର ମ୍ୟାଚ୍ରେ ଭାରତ ସମ୍ମୁଖରେ 136 ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କଲା ନ୍ୟୁଜିଲାଣ୍ଡ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 77ତମ ଗଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ଆସନ୍ତାକାଲି ଜାତି ଉଦ୍ଦେଶ୍ୟରେ ଉଦ୍ବୋଧନ ଦେବେ। ଏହି ବାର୍ତ୍ତା ଆସନ୍ତାକାଲି ସନ୍ଧ୍ୟା 7ଟାରେ ଆକାଶବାଣୀର ସମସ୍ତ ଜାତୀୟ ନେଟୱାର୍କ ଏବଂ ଦୂରଦର୍ଶନ ଚ୍ୟାନେଲ୍ରେ ପ୍ରସାରିତ ହେବ। ରାଷ୍ଟ୍ରପତିଙ୍କ ଏହି ଅଭିଭାଷଣ ହିନ୍ଦୀ ଏବଂ ପରେ ପରେ ଇଂରାଜୀ ଭାଷାରେ ପ୍ରସାରିତ ହେବ। ଦୂରଦର୍ଶନର ବିଭିନ୍ନ ଆଞ୍ଚଳିକ ଚ୍ୟାନେଲ୍ରେ ସ୍ଥାନୀୟ ଭାଷାରେ ଏହାର ପ୍ରସାରଣ କରାଯିବ। ଆକାଶବାଣୀରେ 9:30 ପରେ ଏହାର ଅନୁବାଦ ଆଞ୍ଚଳିକ ଭାଷାରେ ପ୍ରସାରିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି 11:00 ସମୟରେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ। ଏହା ହେବ ମନ୍ କି ବାତ୍ର 130ତମ ସଂସ୍କରଣ। ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ କେନ୍ଦ୍ର, ଆକାଶବାଣୀ ସମ୍ବାଦ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଏହି କାର୍ଯ୍ୟକ୍ରମ ଉପଲବ୍ଧ ହେବ। ଆକାଶବାଣୀ ସମ୍ବାଦ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମନ୍ କି ବାତ୍ କାର୍ଯ୍ୟକ୍ରମର ଲାଇଭ୍ ଷ୍ଟ୍ରିମିଂ ହେବ। ପ୍ରଧାନମନ୍ତ୍ରୀଙ୍କର ସମ୍ବୋଧନ ପରେ ଆଞ୍ଚଳିକ ଭାଷାରେ ମନ୍ କି ବାତ୍ ପ୍ରସାରଣ କରାଯିବ। ଆଞ୍ଚଳିକ ଭାଷାରେ ଏହାର ଭାଷାନ୍ତର ପୁଣି ଥରେ 8:00 ପ୍ରସାରଣ କରାଯିବ। ୟୁରୋପୀୟ କମିଶନର ଅଧ୍ୟକ୍ଷ ଉର୍ସୁଲା ଭନ୍ ଡେର୍ ଲେନ୍ ଭାରତକୁ ସରକାରୀ ଗସ୍ତରେ ଆସି ଆଜି ଅପରାହ୍ନରେ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି, ତାଙ୍କ ଗସ୍ତ ଭାରତ ୟୁରୋପୀୟ ସଂଘ ରଣନୈତିକ ସହଭାଗିତାକୁ ଅଧିକ ସୁଦୃଢ଼ କରିବ। ପାରସ୍କରିକ ବିଶ୍ୱାସ ଏବଂ ମୂଲ୍ୟବୋଧ ଉପରେ ଦୁଇପକ୍ଷ ମଧ୍ୟରେ ସମ୍ପର୍କ ସୁଦୃଢ଼ ରହିଥିବା ଶ୍ରୀ ଜୟସ୍ୱାଲ କହିଛନ୍ତି। ଆସନ୍ତା ସୋମବାର ସାଧାରଣତନ୍ତ୍ର ଦିବସ ସମାରୋହରେ ଉର୍ସୁଲାଙ୍କ ସହ ୟୁରୋପୀୟ ପରିଷଦର ସଭାପତି ଆଣ୍ଟ୍ରୋନିଓ ଲୁଇସ୍ ସାଣ୍ଟୋସ୍ ଦା କୋସ୍ତାଙ୍କ ସହିତ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଆସନ୍ତା ମଙ୍ଗଳବାର ଦିନ ଆୟୋଜିତ ହେବାକୁ ଥିବା 16 ଭାରତୀୟ ୟୁରୋପୀୟ ସଂଘ ଶିଖର ସମ୍ମିଳନୀରେ ସେମାନେ ସହ ଅଧ୍ୟକ୍ଷତା କରିବାର କାର୍ଯ୍ୟସୂଚୀ ରହିଛି। ସମାଜରେ ଲିଙ୍ଗଗତ ଅସମାନତାକୁ ଦୂର କରିବା ଲକ୍ଷ୍ୟ ନେଇ ଆଜି ଦେଶବ୍ୟାପୀ ଜାତୀୟ କନ୍ୟା ସନ୍ତାନ ଦିବସ ପାଳନ କରାଯାଉଛି। କନ୍ୟା ସନ୍ତାନଙ୍କର ଅଧିକାର, ଶିକ୍ଷା, ସ୍ୱାସ୍ଥ୍ୟ, ପୁଷ୍ଟିକର ଖାଦ୍ୟ ଏବଂ ବିକାଶ ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। 2015 ଜାନୁଆରୀ 22 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କନ୍ୟା ସନ୍ତାନଙ୍କ ଅଧିକାର ଏବଂ ସଶକ୍ତ କରିବା ଲକ୍ଷ୍ୟ ନେଇ ବେଟି ବଚାଓ ବେଟି ପଢ଼ାଓ ଅଭିଯାନର ଶୁଭାରମ୍ଭ କରିଥିଲେ। 2008 ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଦ୍ୱାରା ଏହି ଦିବସ ପାଳିତ ହୋଇଆସୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମାଜରେ କନ୍ୟା ସନ୍ତାନଙ୍କ ସମ୍ମାନ ରକ୍ଷାକୁ ସୁନିଶ୍ଚିତ କରିବା ଏବଂ ସେମାନଙ୍କ ମଧ୍ୟରେ ଆଶା ଓ ସୁଯୋଗ ନେଇ ଆତ୍ମବିଶ୍ୱାସ ସୃଷ୍ଟି କରିବା ଲକ୍ଷ୍ୟରେ ସରକାର ପ୍ରତିବଦ୍ଧ ବୋଲି କହିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ଗତ ଦଶନ୍ଧି ଧରି କନ୍ୟା ସନ୍ତାନଙ୍କର ଶିକ୍ଷା, ଦକ୍ଷତା ବିକାଶ ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ପାଇଁ ସରକାର ପ୍ରାଥମିକତା ପ୍ରଦାନ କରିଆସୁଛନ୍ତି। ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ଆସନ୍ତାକାଲି ନୂଆଦିଲ୍ଲୀରେ ନିର୍ବାଚିତ ପଞ୍ଚାୟତ ପ୍ରତିନିଧିଙ୍କୁ ସମ୍ମାନିତ କରାଯିବ। ସାଧାରଣତନ୍ତ୍ର ଦିବସ ସମାରୋହରେ ଯୋଗଦେବା ପାଇଁ ଏହି ପ୍ରତିନିଧିମାନଙ୍କୁ ସ୍ୱତନ୍ତ୍ର ଅତିଥି ଭାବେ ନିମନ୍ତ୍ରଣ କରାଯାଇଛି। ସେଥିମଧ୍ୟରେ 240 ଜଣ ସରପଞ୍ଚ, ମୁଖିଆ, ଗ୍ରାମ ପ୍ରଧାନ ଏବଂ ବ୍ଲକ ଓ ଜିଲ୍ଲା ପଞ୍ଚାୟତ ଅଧ୍ୟକ୍ଷ ରହିଛନ୍ତି। ସରକାରୀ କାର୍ଯ୍ୟକ୍ରମଗୁଡ଼ିକୁ ସମ୍ପୂର୍ଣ୍ଣ ଭାବେ ସଫଳତାର ସହ କାର୍ଯ୍ୟାନ୍ୱୟନ କରିଥିବା ନିର୍ବାଚିତ ପ୍ରତିନିଧିଙ୍କୁ ଏଥିପାଇଁ ମନୋନୀତ କରାଯାଇଛି। ଏହି ଅବସରରେ ୟୁନିସେଫ୍ ସହଯୋଗରେ ପଞ୍ଚାୟତିରାଜ ମନ୍ତ୍ରଣାଳୟ ଦ୍ୱାରା ବିକଶିତ ପଞ୍ଚମ ଚାଟ୍ବୋଟ୍ର ଉନ୍ମୋଚନ କରାଯିବ। ପଞ୍ଚାୟତ ପ୍ରତିନିଧି, ଅଧିକାରୀ ଏବଂ ନାଗରିକଙ୍କ ସହ ସିଧାସଳଖ ସମ୍ପର୍କ ସ୍ଥାପନ ତଥା ସମୁଚିତ ପଦକ୍ଷେପ ପାଇଁ ଏହି ଚାଟ୍ବୋଟ୍ ଉପଯୋଗୀ ସାବ୍ୟସ୍ତ ହେବ ବୋଲି ମନ୍ତ୍ରଣାଳୟ କହିଛି। ମୂଷଳଧାରାରେ ବର୍ଷା ହେବା ଫଳରେ ଇଣ୍ଡୋନେସିଆର ପଶ୍ଚିମ ଜାଭା ପ୍ରଦେଶରେ ଭୂସ୍ଖଳନ ଘଟି 7 ଜଣ ଲୋକ ପ୍ରାଣ ହରାଇଥିବା ବେଳେ 82 ଜଣ ନିଖୋଜ ଥିବା ଜଣାପଡ଼ିଛି। ଜାତୀୟ ବିପର୍ଯ୍ୟୟ ପରିଚାଳନା ସଂସ୍ଥା କହିଛି ଏହି ଦୁର୍ଘଟଣା ପଶ୍ଚିମ ବାନ୍ଦୁଙ୍ଗ ଅଞ୍ଚଳରେ ଘଟିଛି। ପଶ୍ଚିମ ଜାଭା ପ୍ରଦେଶରେ ଏକ ସପ୍ତାହ ପର୍ଯ୍ୟନ୍ତ କୌଣସି ନକାରାତ୍ମକ ପାଣିପାଗ ସୂଚନା ନ ଦେବାକୁ ଜାତୀୟ ପାଣିପାଗ ସଂସ୍ଥା ସତର୍କ ସୂଚନା ଜାରି କରିଛି। ହିମାଚଳ ପ୍ରଦେଶରେ ପ୍ରବଳ ତୁଷାରପାତ ହେବା ଫଳରେ ରାଜ୍ୟରେ 1291ଟି ସଡ଼କ ପଥରେ ଯାତାୟତ ବାଧାପ୍ରାପ୍ତ ହୋଇଛି। ପୂର୍ତ୍ତ ବିଭାଗର 385ରୁ ଉର୍ଦ୍ଧ୍ୱ ଯନ୍ତ୍ରପାତିକୁ ରାସ୍ତା ମରାମତି ଏବଂ ଯାତାୟତ ସୁଗମ କରିବା ନିମନ୍ତେ କାର୍ଯ୍ୟରେ ନିୟୋଜିତ କରାଯାଇଛି। ପୂର୍ତ୍ତମନ୍ତ୍ରୀ ବିକ୍ରମାଦିତ୍ୟ ସିଂ କହିଛନ୍ତି, ତୁଷାରପାତ ସମ୍ପର୍କିତ ପୂର୍ବ ସୂଚନାକୁ ଦୃଷ୍ଟିରେ ରଖି ବିଭାଗୀୟ ଅଧିକାରୀମାନଙ୍କର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉଚ୍ଚସ୍ଥାନଗୁଡ଼ିକରେ ମରାମତି କାର୍ଯ୍ୟ ତ୍ୱରାନ୍ୱିତ କରିବା ନିମନ୍ତେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ମନ୍ତ୍ରୀ ଶ୍ରୀ ସିଂ ଏଥିରେ ଭୟଭୀତ ନ ହୋଇ ଅଯଥା ଯାତ୍ରାରୁ ବିରତ ରହିବାକୁ ପର୍ଯ୍ୟଟକମାନଙ୍କୁ ପରାମର୍ଶ ଦେଇଛନ୍ତି। ଯୁଦ୍ଧକାଳୀନ ଭିତ୍ତିରେ ରାସ୍ତା ମରାମତି କାର୍ଯ୍ୟ ଜାରି ରହିଛି। କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି, ଭଗବାନ ବୁଦ୍ଧଙ୍କ ବାଣୀ ବିଶ୍ୱବାସୀଙ୍କୁ ସମ୍ପ୍ରୀତି ଏବଂ ସହାବସ୍ଥାନର ଆଲୋକ ଦେଖାଇବ। ନୂଆଦିଲ୍ଲୀରେ ଆୟୋଜିତ ଦ୍ୱିତୀୟ ବିଶ୍ୱ ବୌଦ୍ଧ ସମ୍ମିଳନୀ 2026 ଅବସରରେ ମନ୍ତ୍ରୀ ଏହା କହିଛନ୍ତି। ମଣିଷ ଅନ୍ତଃକରଣରେ ସର୍ବଶ୍ରେଷ୍ଠ ହେବାକୁ ହେଲେ ବୁଦ୍ଧଙ୍କ ପ୍ରଦର୍ଶିତ ମାର୍ଗ ଅନୁସରଣ କରିବା ଉଚିତ। ଏହା ସମସ୍ତଙ୍କୁ ଏକତା ଏବଂ ସମୃଦ୍ଧ କରି ଗଢ଼ିତଳିବ ବୋଲି ମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାରଙ୍କ ପ୍ରଚେଷ୍ଟାରେ ବୁଦ୍ଧଙ୍କ ଜ୍ଞାନ ଏବଂ ନୀତିବାଣୀକୁ ସମସ୍ତଙ୍କ ପାଖରେ ପହଞ୍ଚାଇବାର ବାର୍ତ୍ତା ଥିବା ଶ୍ରୀ ରିଜିଜୁ କହିଛନ୍ତି। ଏହି ସମ୍ମିଳନୀ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଏବଂ ଅନ୍ତର୍ଜାତୀୟ ବୌଦ୍ଧ ମହାସଂଘର ମିଳିତ ସହଯୋଗରେ ଆୟୋଜିତ ହୋଇଛି। ଚଳିତ ବର୍ଷ ଏହାର ବାର୍ତ୍ତା ରହିଛି, ସମ୍ମିଳିତ ଜ୍ଞାନ, ଐକ୍ୟବଦ୍ଧ ସ୍ୱର ଏବଂ ପାରସ୍ପରିକ ସହାବସ୍ଥାନ। ନିର୍ବାଚନ ଆୟୋଗ ଆସନ୍ତାକାଲି ନୂଆଦିଲ୍ଲୀରେ 16 ଜାତୀୟ ମତଦାତା ଦିବସ ପାଳନ କରିବ। ଏହି ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ମୋ ଭାରତ ମୋ ଭୋଟ୍, ଭାରତୀୟ ଗଣତନ୍ତ୍ର ହୃଦୟରେ ନାଗରିକ। ସମାରୋହରେ ନୂତନ ଭାବେ ଯୋଡ଼ା ହୋଇଥିବା ଯୁବ ଭୋଟରଙ୍କୁ ମତଦାତା ଫଟୋ ପରିଚୟ ପତ୍ର ବା ଏପିକ୍ ପ୍ରଦାନ କରାଯିବ। ନିର୍ବାଚନ ପରିଚାଳନା ସଂକ୍ରାନ୍ତ ସର୍ବୋତ୍ତମ ପ୍ରଦର୍ଶନକାରୀଙ୍କୁ ବିଭିନ୍ନ ବର୍ଗରେ ପୁରସ୍କାର ପ୍ରଦାନ କରାଯିବ। ପ୍ରଯୁକ୍ତି ବିଦ୍ୟା, ନିର୍ବାଚନ ପରିଚାଳନା, ମତଦାତା ସଚେତନତା ସୃଷ୍ଟି କରିବା ଏବଂ ଗଣମାଧ୍ୟମର ବିଶେଷ ଭୂମିକା ଆଦି ବିଷୟ ଅନ୍ତର୍ଗତ ଏହି ପୁରସ୍କାର ପ୍ରଦାନ କରାଯିବ। ସମାରୋହରେ କେନ୍ଦ୍ର ଆଇନ ଓ ନ୍ୟାୟ ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଉପସ୍ଥିତ ରହିବେ। ଏଥିରେ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ସମେତ ଅନ୍ୟ ଦୁଇ ନିର୍ବାଚନ ଆୟୁକ୍ତ ଡକ୍ଟର ସୁଖବୀର ସିଂ ସାନ୍ଧୁ ଏବଂ ଡକ୍ଟର ବିବେକ ଯୋଶୀ ଯୋଗଦେବେ। ବାଂଲାଦେଶରେ ଜାତୀୟ ସଂସଦ ପାଇଁ ନିର୍ବାଚନ ପ୍ରଚାର କ୍ରମଶଃ ଜୋର ଧରୁଛି। ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି ବିଏନ୍ପି ଏବଂ ଜମାତ ଇ ଇସ୍ଲାମୀ ପ୍ରମୁଖ ଦଳ ଭାବେ ଏହି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଗତ 22 ତାରିଖରୁ ଆରମ୍ଭ ହୋଇଥିବା ନିର୍ବାଚନ ପ୍ରଚାରରେ ବିଏନ୍ପି ଏବଂ ଜମାତ ନେତୃତ୍ୱାଧୀନ 10ଟି ଦଳୀୟ ମେଣ୍ଟ ବିଭିନ୍ନ ସ୍ଥାନରେ ଆୟୋଜିତ ଜନସମାବେଶକୁ ସମ୍ବୋଧନ କରି ନିଜ ନିଜ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରୁଛନ୍ତି। ଆୱାମି ଲିଗ୍ ଚଳିତ ନିର୍ବାଚନରେ ଅନୁପସ୍ଥିତ ରହିଛି। ଆସନ୍ତା ମାସ 12 ତାରିଖରେ ବାଂଲାଦେଶରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। ଆୱାମି ଲିଗ୍ ଦଳୀୟ କର୍ମୀଙ୍କୁ ସମ୍ବୋଧନ କରି ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହାସିନା ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ୍ଙ୍କ କାର୍ଯ୍ୟକଳାପକୁ ନିନ୍ଦା କରିବା ସହ ଗଣତନ୍ତ୍ରକୁ ଦୁର୍ବଳ କରୁଥିବା ନେଇ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ଶ୍ରୀ ୟୁନୁସ୍ଙ୍କ ପଦକ୍ଷେପ ଦ୍ୱାରା ଲକ୍ଷାଧିକ ଭୋଟର ସେମାନଙ୍କ ଅଧିକାରରୁ ବଞ୍ଚିତ ହୋଇଛନ୍ତି। 19 ବର୍ଷରୁ କମ୍ ପୁରୁଷବର୍ଗ ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାରେ ଆଜିର ମ୍ୟାଚ୍ରେ ନ୍ୟୁଜିଲାଣ୍ଡ ଭାରତ ସମ୍ମୁଖରେ 136 ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି। ଜିମ୍ବାୱେର ବୁଲାୟୁଠାରେ ଚାଲିଥିବା ଏହି ମ୍ୟାଚ୍ରେ ଭାରତ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପଭି ନେଇଛି। ବର୍ଷା ବାଧାପ୍ରାପ୍ତ ମ୍ୟାଚ୍କୁ 37 ଓଭରରେ ସୀମିତ ରଖାଯାଇଛି। ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ 36 ଓଭର 2ଟି ବଲ୍ରେ ସମସ୍ତ ୱିକେଟ୍ ହରାଇ 135 ରନ୍ ସଂଗ୍ରହ କରିଛି। ସମ୍ବାଦ ପ୍ରସ୍ତୁତ ହେବା ବେଳକୁ ଭାରତ 9 ଓଭରରେ 2 ୱିକେଟ୍ ବିନିମୟରେ 99 ରନ୍ ସଂଗ୍ରହ କରିଛି। ଅଷ୍ଟ୍ରେଲିଆନ୍ ଓପନ୍ ଟେନିସ୍ ପ୍ରତିଯୋଗିତାର ପୁରୁଷ ଡବଲ୍ସ ବର୍ଗରେ ଭାରତର ୟୁକି ଭାମ୍ବ୍ରି ଏବଂ ସ୍ୱିଡିଶ ସାଥୀ ଖେଳାଳି ଆଣ୍ଡ୍ରେ ଗୋରାନ୍ସନ୍ ରାଉଣ୍ଡ ଅଫ୍ 16 ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ଏହି ଯୋଡ଼ି ମେକ୍ସିକୋ ଏବଂ ନେଦରଲ୍ୟାଣ୍ଡସ୍ ଯୋଡ଼ିକୁ ପରାସ୍ତ କରି ଶେଷ 16ରେ ନିଜ ସ୍ଥାନକୁ ପକ୍କା କରିଛନ୍ତି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। 77ତମ ଗଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ଆସନ୍ତାକାଲି ଜାତି ଉଦ୍ଦେଶ୍ୟରେ ସମ୍ବୋଧନ କରିବେ ରାଷ୍ଟ୍ରପତି। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆସନ୍ତାକାଲି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ଭାରତକୁ ସରକାରୀ ଗସ୍ତରେ ଆସି ନୂଆଦିଲ୍ଲୀରେ ପହଞ୍ଚିଲେ ୟୁରୋପୀୟ କମିଶନର ଅଧ୍ୟକ୍ଷ ଏବଂ 19 ବର୍ଷରୁ ପୁରୁଷ ବର୍ଗ ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାରେ ଆଜିର ମ୍ୟାଚ୍ରେ ଭାରତ ସମ୍ମୁଖରେ 136 ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କଲା ନ୍ୟୁଜିଲାଣ୍ଡ। ସମ୍ବାଦ ଶେଷ ହେଲା।